ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ମଇ 7ରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ବିଜ୍ଞପ୍ତି ରାଜ୍ୟର 2 ଲୋକସଭା ଏବଂ 8 ବିଧାନସଭା ଆସନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ ସାମରିକ ମୁଖ୍ୟ ଜେନେରାଲ୍ ଅନିଲ୍ ଚୌହାନଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ସର୍ଭାଇକାଲ୍ କ୍ୟାନ୍ସରର ଲକ୍ଷଣ ଓ ଚିକିତ୍ସା ଉପରେ ଆଲୋଚନା କରାଯିବ ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 78 ରନ୍ରେ ପରାସ୍ତ କରିଛି ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଏହି ଅବସରରେ କର୍ଣ୍ଣାଟକର ଶିର୍ସି ଦାଭାଙ୍ଗେରେ ବାଲାରୀ ଓ ବେଲାଗାଭିଠାରେ ଆୟୋଜିତ ନିର୍ବାଚନୀ ସଭାଗୁଡ଼ିକୁ ସମ୍ବୋଧିତ କରିଛନ୍ତି ବିଜେପି ସରକାର ପୁଣିଥରେ କେନ୍ଦ୍ରରେ କ୍ଷମତାସୀନ ହେଲେ ଭାରତକୁ ଶକ୍ତିଶାଳୀ କରିବା ସହିତ ଦେଶର ସୁରକ୍ଷା ଏବଂ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି ଗତ 10 ବର୍ଷ ମଧ୍ୟରେ ତାଙ୍କ ସରକାର କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି ଦିଗରେ ଅନେକ ସହାୟତା ପ୍ରଦାନ କରିଛନ୍ତି ମହ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରିବା ମହ୍ୟ ସମ୍ପଦ ଯୋଜନା କାର୍ଯ୍ୟକାରୀ କରିବା ସ୍କାର୍ଟ ସିଟି ଓ ନୂତନ ରେଳ ଷ୍ଟେସନ ପ୍ରତିଷ୍ଠା ସହ ପୁରୁଣା ଷ୍ଟେସନଗୁଡ଼ିକର ପୁନରୁଦ୍ଧାର କରିବା ଏବଂ ଜାତୀୟ ରାଜପଥ ସଂଖ୍ୟାକୁ ପ୍ରାୟ ଦ୍ୱିଗୁଣିତ କରିବା ଦିଗରେ ତାଙ୍କ ସରକାର ସଫଳତାର ସହ କାର୍ଯ୍ୟ କରିଛନ୍ତି ତେଣୁ ମଇ 7 ଦିନ ହେବାକୁ ଥିବା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଗୁଜରାଟର ଆନନ୍ଦ ଜିଲ୍ଲାରେ ଅନୁଷ୍ଠିତ ଏକ ନିର୍ବାଚନୀ ର୍ୟାଲିରେ ଯୋଗଦେଇ ବରିଷ୍ଠ ବିଜେପି ନେତା ରାଜନାଥ ସିଂହ କହିଛନ୍ତି ଏନ୍ଡିଏ ସରକାରଙ୍କ ଅମଳରେ ଗତ 10 ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ଭାରତର ବିଶ୍ୱସନୀୟତା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି 2047 ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଯାତ୍ରାରେ କୌଣସି ବାହ୍ୟ ଶକ୍ତି ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ଶ୍ରୀ ସିଂହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶର ମୈନପୁରୀ କାସଗାଞ୍ଜ ଓ ଇତୱାଠାରେ ଅନୁଷ୍ଠିତ ପୃଥକ ପୃଥକ ନିର୍ବାଚନୀ ର୍ୟାଲିରେ ବିଜେପିର ବରିଷ୍ଠ ନେତା ଅମିତ ଶାହା ଉଦ୍ବୋଧନ ଦେଇଛନ୍ତି ଅନୁସୂଚିତ ଜାତି ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଲାଗିଥିବା ସଂରକ୍ଷଣ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଲାଗି କାହାକୁ ବି ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଶାହା ତାଙ୍କ ଦଳର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି ଅହମ୍ମଦାବାଦଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଦେ ଶାସକ ବିଜେପି ଗଣତନ୍ତ୍ର ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା ସହିତ ଅର୍ଥ ସରକାରୀ କଳ ଓ ବାହୁବଳର ଦୁରୁପଯୋଗ କରୁଛି ବୋଲି ଅଭିଯୋଗ କରିଛନ୍ତି ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ସମ୍ଭଲ ଓ ବରେଲିଠାରେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ବିଭିନ୍ନ ପ୍ରସଙ୍ଗରେ ସେ ବିଜେପିକୁ ସମାଲୋଚନା କରିବା ସହିତ ଗତ 2 ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶବାସୀ ଏହାର ଉଚିତ ଜବାବ ଦେଇସାରିଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଏସ୍ପିର ନିର୍ବାଚନ ସଂଯୋଜକ ଆକାଶ ଆନନ୍ଦ ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲାରେ ରାଜନୈତିକ ର୍ୟାଲିରେ ଗତକାଲି ଉଦ୍ବୋଧନ ଦେଇଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ସରକାର ଅମଳରେ ରାଜ୍ୟରେ ଜନସାଧାରଣ ବିଶେଷକରି ଅନୁସୂଚିତ ଜାତି ଓ ଜନଜାତିର ଲୋକେ ସୁରକ୍ଷିତ ନୁହନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଏହି ପର୍ଯ୍ୟାୟରେ ମୋଟ 6 ଲୋକସଭା ଓ 42 ବିଧାନସଭା ଆସନ ଲାଗି ମଇ 25 ତାରିଖରେ ଭୋଟ୍ ଗ୍ରହଣ କରାଯିବ ନାମାଙ୍କନ ପ୍ରକ୍ରିୟା ମଇ 6 ପର୍ଯ୍ୟନ୍ତ ଚାଲିବ 7 ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ମଇ 9 ଧାର୍ଯ୍ୟ କରାଯାଇଛି ଏହି ପର୍ଯ୍ୟାୟରେ ସମ୍ଭଲପୁର କେନ୍ଦୁଝର ଢେଙ୍କାନାଳ କଟକ ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ଏବଂ ଏହି ଆସନ ପରିସରରେ ଆସୁଥିବା ବିଧାନସଭା ଆସନଗୁଡ଼ିକ ପାଇଁ ଭୋଟ୍ ଗ୍ରହଣ କରାଯିବ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଏହି 6 ଲୋକସଭା କ୍ଷେତ୍ର ଅଧୀନରେ ଥିବା 94,41,797 ମତଦାତା ମୋଟ 10,515 ବୁଥ୍ରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ କଂଗ୍ରେସ ପକ୍ଷରୁ ଓଡ଼ିଶାର 2 ଲୋକସଭା ଏବଂ 8 ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି କଟକ ଲୋକସଭା ଆସନ ଲାଗି ସୁରେଶ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି ତେବେ ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥୀ ବଦଳ କରାଯାଇଛି ପୂର୍ବରୁ ସେଠାରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭାବେ ଦୁଲାଲ ଚନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପଭି ହୋଇଥିବାବେଳେ ଏହାକୁ ବଦଳାଯାଇ ନଗେନ୍ଦ୍ର ପ୍ରଧାନଙ୍କୁ ନୂତନ ପ୍ରାର୍ଥୀ ଭାବେ ଚୟନ କରାଯାଇଛି ସେହିଭଳି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ କଟକ ବାରବାଟୀରୁ ସୋଫିଆ ଫିରଦୋସ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ବାରିପଦା ଆସନରେ ପ୍ରମୋଦ କୁମାର ହେମ୍ରମ ଜଳେଶ୍ୱରରେ ଲାକ୍ ଦେବୀ ପ୍ରସନ୍ନ ଚାନ୍ଦ ଓ ବାଲେଶ୍ୱର ଲାଗି ମୋନାଲିସା ଲେଙ୍କାଙ୍କୁ ଚୟନ କରାଯାଇଛି ସେହିଭଳି ଅଜୟ ସାମଲ ବଡ଼ଚଣା ପାଇଁ ଫକୀର ସାମଲ ପାଲହଡ଼ା ଲାଗି ଏବଂ ପ୍ରତିମା ମଲ୍ଲିକ ଜଗତସିଂହପୁର ବିଧାନସଭା ଆସନରେ ନିର୍ବାଚନ ଲଢ଼ିବାକୁ କଂଗ୍ରେସ ପକ୍ଷରୁ ଟିକେଟ୍ ଦିଆଯାଇଛି। ଅନ୍ୟପକ୍ଷରେ ଖଣ୍ଡପଡ଼ା ଆସନରେ ପୂର୍ବ ଘୋଷିତ ପ୍ରାର୍ଥୀ ମନୋଜ କୁମାର ପ୍ରଧାନଙ୍କୁ ବଦଳାଇ ଦଳ ବୈଜନ୍ତୀମାଳା ମହାନ୍ତିଙ୍କୁ ନୂତନ ପ୍ରାର୍ଥୀ ଭାବେ ଚୟନ କରିଛି। ନିର୍ବାଚନ ଆୟୋଗ ଆସନ୍ତାକାଲି ଆଉଟର ମଣିପୁର ସଂସଦୀୟ କ୍ଷେତ୍ରର 6 ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସକାଳ 7:00 ଅପରାହ୍ନ 4:00 ପର୍ଯ୍ୟନ୍ତ ସେଠାରେ ପୁନଃ ମତଗ୍ରହଣ କରାଯିବ। ଗତ 26 ଦିନ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବେଳେ ସେହି ବୁଥ୍ଗୁଡ଼ିକରେ ଗଣ୍ଡଗୋଳ ହେବା ଯୋଗୁଁ ଭୋଟ୍ ଗ୍ରହଣକୁ ଆୟୋଗ ଅବୈଧ ଘୋଷଣା କରିଥିଲେ। ସାମରିକ ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ଓ ଫ୍ରାନ୍ସ ମଧ୍ୟରେ ବହୁଦିନରୁ ଥିବା ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜେନେରାଲ ଚୌହାନ ଏହି ଗସ୍ତ ଅବସରରେ ତାଙ୍କର ଫ୍ରାନ୍ସ ପ୍ରତିପକ୍ଷ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ବିଭିନ୍ନ ଆପୋଷ ସ୍ୱାର୍ଥ ତଥା ସୁରକ୍ଷାଜନିତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉପକାରିତା ଏବଂ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ଖଣି ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ଖଣିଜ ପଦାର୍ଥ ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଉପକାରିତା ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସହଯୋଗ ଜ୍ଞାନ ଆଦାନ ପ୍ରଦାନ ଏବଂ ଅଭିନବତାକୁ ପ୍ରୋହାହିତ କରିବା ପାଇଁ ଆଲୋଚନା କରାଯିବ। ଆମର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ପ୍ରସାରଣ କରାଯିବ। ଆଜି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ସର୭ଭାଇକାଲ୍ କ୍ୟାନ୍ସରର ଲକ୍ଷଣ ଓ ଚିକିତ୍ସା। ସଫଦରଜଙ୍ଗ ହସ୍ପିଟାଲର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ସରିତା ଶ୍ୟାମସୁନ୍ଦର ଏବଂ ନୂଆଦିଲ୍ଲୀ ଏମ୍ସର କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ରାକେଶ ଗର୍ଗ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କର ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 011-2371-7106 ଓ 011-233-1444 ନମ୍ଘରକୁ ଡାଏଲ୍ କରି ନିଜ ପ୍ରଶ୍ନ ପଚାରିପାରିବେ। ଏହା ବ୍ୟତୀତ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପ୍ରଶ୍ନ ପଚରାଯାଇପାରିବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଓ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ମଧ୍ୟ ଉପଲବ୍ଧ ହେବ। ନୃତ୍ୟ ହେଉଛି କଳାର ସୃଜନଶୀଳ ରୂପ, ଯାହା ମନୁଷ୍ୟର ଆଭ୍ୟନ୍ତରୀଣ ଶକ୍ତିକୁ ପ୍ରୋହାହିତ କରିବାରେ ସାହାଯ୍ୟ କରେ। ଏହି ବାର୍ତ୍ତା ନେଇ ଆଜି ବିଶ୍ୱରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଏପ୍ରିଲ୍ ମାସ 29 ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଜିନ୍ ଜର୍ଜେସ୍ ନୋଭେର୍ଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଉଛି। 1982 ଇଣ୍ଟରନ୍ୟାସନାଲ୍ ଥିଏଟର ଇନ୍ଷ୍ଟିଚ୍ୟୁଟ୍ର ନୃତ୍ୟ କମିଟି ଦ୍ୱାରା ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ ପାଇଁ ନିଷ୍ପଭି ନିଆଯାଇଥିଲା। ପ୍ରତିବର୍ଷ ଅନ୍ତର୍ଜାତୀୟ ନୃତ୍ୟ କମିଟି ଦ୍ୱାରା ଜଣେ ନୃତ୍ୟଗୁରୁ କିମ୍ବା ନୃତ୍ୟଶିଳ୍ପୀକୁ ଚୟନ କରାଯାଇଥାଏ। ସେମାନେ ବିଶ୍ୱବାସୀଙ୍କ ପାଇଁ ପ୍ରେରଣାତ୍ମକ ବାର୍ତ୍ତା ଦେଇଥାନ୍ତି। ସେହି ବାର୍ତ୍ତାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ବିଶ୍ୱସ୍ତରରେ ପ୍ରସାର କରାଯାଇଥାଏ। କ୍ରିକେଟ୍ ଆଇପିଏଲ୍ରେ ଗତକାଲି ରାତିରେ ଚେନ୍ନାଇଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 78 ରନ୍ରେ ପରାସ୍ତ କରିଛି। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ହରାଇ 212 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଋତୁରାଜ ଗାଏକୱାଡ 54 ବଲ୍ରୁ ସର୍ବାଧିକ 98 ରନ୍ କରିଥିଲେ। ସେହିଭଳି ଡାରେଲ୍ ମିଚେଲ 32 ବଲ୍ରୁ 52 ରନ୍ କରିଥିଲେ। ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର, ଟି ନଟରାଜନ ଓ ଜୟଦେବ ଉନତକଟ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। 213 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 18 ଓଭର 5ଟି ବଲ୍ରେ 134 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଆଡେନ୍ ମ୍ୟାକ୍ରନ୍ ସର୍ବାଧିକ 32 ରନ୍ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ତୁଷାର ଦେଶପାଣ୍ଡେ ସର୍ବାଧିକ 4ଟି ୱିକେଟ୍ ନେଇଥିବାବେଳେ ମୁସ୍ତାଫିଜୁର ରହମନ ଓ ମାଥିସା ପଥିରାନା 2ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଆଇପିଏଲ୍ର ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ 9 ୱିକେଟ୍ରେ ପରାସ୍ତ କରିଛି। ଆଇପିଏଲ୍ରେ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଅନୁଷ୍ଠିତ ହେଉଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ମଇସାତରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ସାମରିକ ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 78 ରନ୍ରେ ପରାସ୍ତ କରିଛି। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା।